ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଅମୃତ ଭାରତ ଯୋଜନା ଅଧୀନରେ ଓଡ଼ିଶାର 69 ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ଜାରି ରହିଛି କହିଲେ ରେଳମନ୍ତ୍ରୀ। ଆସନ୍ତା ବର୍ଷ ଶେଷ ସୁଦ୍ଧା ସମଗ୍ର ଦେଶରେ ଟୋଲ୍ଗେଟ୍ଗୁଡ଼ିକରେ କାର୍ଯ୍ୟକାରୀ ହେବ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ ବ୍ୟବସ୍ଥା। ରାଜ୍ୟରେ ଆସନ୍ତା ମାସ 6 ଆରମ୍ଭ ହେବ ପକ୍ଷୀ ଗଣନା। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଅନୁଷ୍ଠିତ ହେଉଛି ଓଟିଇଟି 2025 ଏବଂ ପୌଷ କୃଷ୍ଣ ତ୍ରୟୋଦଶୀ ତିଥି ଅବସରରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଦିବା ପହୁଡ଼ ନୀତି। ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ସୁରକ୍ଷା ପଦକ୍ଷେପ ଯୋଗୁଁ ଗତ ଦଶନ୍ଧି ମଧ୍ୟରେ ରେଳ ଦୁର୍ଘଟଣା ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି। ଲୋକସଭାରେ ଆଜି ଏକ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଗତ 2014 ମସିହା ତୁଳନାରେ ଚଳିତ ବର୍ଷ ରେଳ ଦୁର୍ଘଟଣା 90% ହ୍ରାସ ପାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି, 2000 କିଲୋମିଟରରୁ ଅଧିକ ରେଳପଥରେ ସ୍ୱୟଂଚାଳିତ ରେଳ ସୁରକ୍ଷା ବ୍ୟବସ୍ଥା କବଚ କାର୍ଯ୍ୟକ୍ଷମ ହୋଇଛି। ଯାତ୍ରୀଙ୍କ ସୁରକ୍ଷା ଏବଂ ସୁବ୍ୟବସ୍ଥିତ ଟ୍ରେନ୍ ଚଳାଚଳ ପ୍ରକ୍ରିୟା ବୃଦ୍ଧିକୁ ଲକ୍ଷ୍ୟରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସେ କହିଛନ୍ତି, 4,154 ଟ୍ରେନ୍ରେ ରେଳବାଇ ସଫଳତାର ସହ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କବଚ ରେଳ ସୁରକ୍ଷା ବ୍ୟବସ୍ଥା ସ୍ଥାପନ କରିଛି। ଏହି ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟ ଦ୍ରୁତଗତିରେ ଚାଲିଛି ଏବଂ ଏ କ୍ଷେତ୍ରରେ 40,000 ଉର୍ଦ୍ଧ୍ୱ ଅପରେଟର ଏବଂ ଯାନ୍ତ୍ରିକ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଅମୃତ ଭାରତ ଯୋଜନା ବିଶ୍ୱର ବୃହତ୍ତମ ରେଳ ଷ୍ଟେସନ ପୁନଃ ବିକାଶ କାର୍ଯ୍ୟକ୍ରମ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ବର୍ଣ୍ଣନା କରିଛନ୍ତି। ଏଥିରେ ଓଡ଼ିଶାର 69 ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ଜାରି ରହିଛି। ମୟୂରଭଞ୍ଜରୁ କୋଲକାତା, ରାଞ୍ଚି ଏବଂ ରାଉରକେଲାକୁ 3 ନୂତନ ଟ୍ରେନ୍ ସେବା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।
ମୟୂରଭଞ୍ଜ ସେ 3 ଗାଡ଼ିଆ ବହୁତ ଅଭି ହାଲ ହି ମେ ନେଇ ଚାଲୁ ହୋଇ ଥି, କୋଲକାତା କେ ଲିଏ, ରାଞ୍ଚି କେ ଲିଏ ଔର ରାଉରକେଲା କେ ଲିଏ କନେକ୍ଟିଭିଟି। ଉନ୍ ତିନୋଁ କା ଭି ବହୁତ ଅଚ୍ଛା ଲୋଗୋ ମେ ପ୍ରଭାବ ହେ ଔର ଇସକେ ଅଲାବା ଭି ଚାହେ ମୟୂରଭଞ୍ଜ ହୋ ୟା ଦେଶ କେ କିସି ଭି କୋନେ ସେ ହୋ, ବହୁତ ସାରୀ ନଈ ଗାଡ଼ିଆ ଇସ ସମୟ ମେ ଚାଲୁ ହୁଏ, ଚାହେ ବନ୍ଦେ ଭାରତ ହୋ, ଅମୃତ ଭାରତ ହୋ, ବାକି ଦୂସରୀ ଗାଡ଼ିଆ ଭି। ମାନ୍ୟବର ସାଂସଦ ମହୋଦୟ ନେ ଯୋ ସ୍ପେସିଫିକ ଡିମାଣ୍ଡ କି ହେ, ଉସ ଡିମାଣ୍ଡ କେ ଲିଏ ଅଗର ୱହାଁ ପେ ଫିଜିବିଲିଟି ହୁଇ ତୋ ଜରୁର ଉସ ପେ କାମ କରେ।
ଆସନ୍ତା ବର୍ଷ ଶେଷ ସୁଦ୍ଧା ସମଗ୍ର ଦେଶରେ ପାରମ୍ପରିକ ଟୋଲ୍ ଆଦାୟ ବ୍ୟବସ୍ଥା ବଦଳରେ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ରାଜ୍ୟସଭାରେ ଆଜି ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ରାଜପଥରେ ଯାନବାହନଗୁଡ଼ିକର ପରିବହନ ସମସ୍ୟାକୁ ହ୍ରାସ କରିବା ଏବଂ ଦକ୍ଷତା ବୃଦ୍ଧି ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ଏହାଦ୍ୱାରା ପ୍ରାୟ 1,500 କୋଟି ଟଙ୍କାର ଇନ୍ଧନ ସଞ୍ଚୟ ହେବ। ଟୋଲ୍ଗେଟ୍ଠାରେ ଯାନବାହନଗୁଡ଼ିକରୁ ଟୋଲ୍ ଆଦାୟ ଅଧିକ ସୁବ୍ୟବସ୍ଥିତ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଆଜି ଖରିଫ ଧାନମଣ୍ଡି ଉଦ୍ଘାଟିତ ହୋଇଛି। ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ମୁଖ୍ୟ ବଜାର ପ୍ରାଙ୍ଗଣରୁ ଏହି ମଣ୍ଡି କାର୍ଯ୍ୟ ଆରମ୍ଭ କରିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଣ୍ଡି ଉଦ୍ଘାଟନ କରିଛନ୍ତି। ଚଳିତ ଖରିଫ ବର୍ଷ ପାଇଁ ଜିଲ୍ଲାରେ 58 ଧାନ ମଣ୍ଡି ଖୋଲାଯିବ। ନିର୍ଦ୍ଧାରିତ ତାରିଖ ଅନୁଯାୟୀ ମଣ୍ଡିଗୁଡ଼ିକରେ ଧାନ କ୍ରୟ ବିକ୍ରୟ ଅନୁଷ୍ଠିତ ହେବ। ଏଥିପାଇଁ 13 ଲାମ୍ପସ୍ ଅଧୀନରେ 2 ପାଣି ପଞ୍ଚାୟତ ଏବଂ 37 ମହିଳା ସ୍ୱୟଂ ସହାୟକ ଦଳକୁ ନିୟୋଜିତ କରାଯାଇଛି। ଧାନ ବିକ୍ରି ପାଇଁ ଜିଲ୍ଲାର 50,919 ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାରେ 14,88,000 କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ରଖାଯାଇଛି। ମଣ୍ଡିରେ ଧାନ ବିକ୍ରି ପାଇଁ ଆସୁଥିବା ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ମନ୍ତ୍ରୀ ଶ୍ରୀ ଗଣ୍ଡ ପରିଚାଳନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡ଼ା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଆଜି ଖରିଫ ଧାନ ମଣ୍ଡି ମଧ୍ୟ କାର୍ଯ୍ୟ ଆରମ୍ଭ କରିଛି। ଜିଲ୍ଲାର 11 ବ୍ଲକ ମଧ୍ୟରୁ ପଦ୍ମପୁରକୁ ଛାଡ଼ି ବାକି 10 ବ୍ଲକରେ ଧାନ କିଣା ଆରମ୍ଭ ହୋଇଛି। 14 ଲ୍ୟାମ୍ପସ୍ ଅଧୀନରେ 43 ମଣ୍ଡିରେ ଧାନ କ୍ରୟ ପାଇଁ ନିଷ୍ପତ୍ତି ହୋଇଛି। ମୋଟ 21,486 ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ 73,200 ମେଟ୍ରିକ୍ ଟନ୍ ଧାନ କିଣିବା ପାଇଁ ଲକ୍ଷ୍ୟ ରଖାଯାଇଛି। ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀ ଅବସରରେ ଆଜି ରାଜ୍ୟବାସୀ ତାଙ୍କର ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ପୃଥକ୍ ପୃଥକ୍ ବାର୍ତ୍ତାରେ ଶ୍ରୀ ଭଞ୍ଜଦେଓଙ୍କ ସ୍କୃତିଚାରଣ କରିଛନ୍ତି। ଭୁବନେଶ୍ୱର ପାୱାର ହାଉସ୍ ଛକଟାରେ ତାଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ଆଜି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଜୟଦେବ ଭବନଠାରେ ଆଜି ଅପରାହ୍ନରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟରେ ଆସନ୍ତା ମାସ 6 ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେବ। ଜିଲ୍ଲା ଓ ପରିବେଶ ବିଭାଗ ପକ୍ଷରୁ ପର୍ଯ୍ୟଟନ ବିଭାଗର ସହଯୋଗରେ ଏହି ଗଣନା କାର୍ଯ୍ୟ କରାଯିବ ବୋଲି ଜଙ୍ଗଲମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ଚିଲିକା, ନଳବଣ, ମଙ୍ଗଳାଯୋଡ଼ି, ହୀରାକୁଦ, ନନ୍ଦନକାନନ ଆଦି ସ୍ଥାନରେ ବିଦେଶୀ ପକ୍ଷୀଙ୍କ ଆଗମନକୁ ଦୃଷ୍ଟିରେ ରଖି ଏହି ଗଣନା କାର୍ଯ୍ୟ କରାଯିବ। ପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଧୁନିକ ୱାଚ୍ ଟାୱାର, ସଂରକ୍ଷଣ ବ୍ୟବସ୍ଥା ଏବଂ ଏନ୍କ୍ଲୋଜର ପ୍ରସ୍ତୁତ କରାଯିବ। ଶିକାରୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଗତ ଆର୍ଥିକ ବର୍ଷରେ ଦେଶରେ କୋଇଲା ଉତ୍ପାଦନ ପ୍ରଥମ ଥର ଲାଗି ପାଖାପାଖି 1 ବିଲିୟନ୍ ଟନ୍ରେ ପହଞ୍ଚିଛି ବୋଲି କେନ୍ଦ୍ର କୋଇଲା ମନ୍ତ୍ରୀ ଜି କିଶନ ରେଡ୍ଡି କହିଛନ୍ତି। ଲୋକସଭାରେ ଆଜି ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ରେଡ୍ଡି କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କୋଇଲା କ୍ଷେତ୍ରରେ ବୃହତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ କ୍ଷେତ୍ରରେ କୋଇଲା ଉତ୍ପାଦନ ଏବଂ ଯୋଗାଣକୁ ସରକାର ସୁନିଶ୍ଚିତ କରିଛନ୍ତି। ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ବୃହତ୍ତମ କୋଇଲା ଉତ୍ପାଦନକାରୀ ଏବଂ ବ୍ୟବହାରକାରୀ ରାଷ୍ଟ୍ର ହୋଇପାରିଥିବା ନେଇ ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଶ୍ୱରେ ଭାରତ 5ମ ବୃହତ୍ତମ କୋଇଲା ସଂରକ୍ଷଣ ରାଷ୍ଟ୍ର ହୋଇଥିବାବେଳେ ଦେଶରେ ଆଗାମୀ 7 ବର୍ଷ ପାଇଁ ପର୍ଯ୍ୟାପ୍ତ କୋଇଲା ଗଚ୍ଛିତ ରହିଛି। 2030 ମସିହା ସୁଦ୍ଧା ସରକାର କୋଇଲା ବାଷ୍ପୀକରଣ ଅଭିଯାନ ଦିଗରେ କାର୍ଯ୍ୟ କରୁଛନ୍ତି ଏବଂ ଏହି ଅଭିଯାନ 100 ମିଲିୟନ୍ ଟନ୍ରେ ପହଞ୍ଚିବା ଲକ୍ଷ୍ୟ ରଖାଯାଇଛି। ଦେଶରେ ପ୍ରଥମ ଥର ଲାଗି ଭୂତଳ କୋଇଲା ବାଷ୍ପୀକରଣ ବ୍ଲକ୍ ନିଲାମ କରାଯାଇଥିଲା ବୋଲି ସେ କହିଛନ୍ତି। ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ନିଖୋଜ ଥିବା ଓଡ଼ିଆ ଯୁବକ ଆଦର୍ଶ କୁମାର ବେହେରାଙ୍କୁ ଉଦ୍ଧାର କରାଯାଇଛି। କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଜଗତସିଂହପୁର ଜିଲ୍ଲା ନିବାସୀ ଶ୍ରୀ ବେହେରା ଆଜି ଭାରତ ଫେରିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ସେ ଆସି ପହଞ୍ଚିବା ପରେ ଘରକୁ ଫେରିବା ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସୁଦାନର ଉତ୍ତର ଡାର୍ଫର ରାଜ୍ୟର ଏଲ୍ଫାସର ସହରରେ ଶ୍ରୀ ବେହେରା ନିଖୋଜ ହୋଇଯାଇଥିଲେ। ଆନ୍ତର୍ଜାତିକ ମଧ୍ୟସ୍ଥିଙ୍କ ସହାୟତାରେ କେନ୍ଦ୍ର ସରକାର ତାଙ୍କୁ ସେଠାରୁ ଉଦ୍ଧାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରମମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଅନ୍ୟ ରାଜ୍ୟ କିମ୍ବା ବିଦେଶକୁ ଶ୍ରମ ଉଦ୍ଦେଶ୍ୟରେ ଯିବା ପୂର୍ବରୁ ପଞ୍ଜୀକରଣ କରିବାକୁ ପରାମର୍ଶ ଦେଇଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିବା ସହିତ ସରକାରୀ ପଞ୍ଜୀକୃତ ସଂସ୍ଥା ମାଧ୍ୟମରେ ପଞ୍ଜୀକରଣ କରାଇବାକୁ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି 2025 ଅନୁଷ୍ଠିତ ହେଉଛି। 2ଟି ପର୍ଯ୍ୟାୟରେ ହେଉଥିବା ଏହି ପରୀକ୍ଷାର ପ୍ରଥମ ସିଟିଂ ସକାଳ 9ଟାରୁ 11:30 ପର୍ଯ୍ୟନ୍ତ ହୋଇଥିବାବେଳେ ଦ୍ୱିତୀୟ ସିଟିଂ ଅପରାହ୍ନ 1:30 ଆରମ୍ଭ ହୋଇଛି। ଚଳିତ ବର୍ଷ 1,60,000 ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ 452 ପରୀକ୍ଷା କେନ୍ଦ୍ରରେ ଓଟିଇଟି ପରୀକ୍ଷା ଦେଉଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ପାଳିଆବିନ୍ଧା ବିଏନ୍ଏମ୍ଏ ମହାବିଦ୍ୟାଳୟଠାରେ ନୂତନ ଜାତୀୟ ଶିକ୍ଷାନୀତି 2020 ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଅମୂଲ୍ୟ ପରିଡ଼ାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଆଲୋଚନାଚକ୍ରରେ ବହୁ ବିଶିଷ୍ଟ ଶିକ୍ଷା ବିଶେଷଜ୍ଞ ଯୋଗଦେଇ ଜାତୀୟ ଶିକ୍ଷାନୀତିର ସଫଳ ଦିଗଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ଏହି ଶିକ୍ଷାନୀତି ଆଧାରରେ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ସେମାନେ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବ। ପୌଷ କୃଷ୍ଣ ତ୍ରୟୋଦଶୀ ତିଥି ଅବସରରେ ଅନୁଷ୍ଠିତ ହେବାକୁ ଥିବା ଏହି ନୀତି ପାଇଁ ଅପରାହ୍ନ 4:00 ସନ୍ଧ୍ୟା 7:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ 2026-27 ଶିକ୍ଷାବର୍ଷରେ ହାଇସ୍କୁଲ ସାର୍ଟିଫିକେଟ୍ ମାଟ୍ରିକ୍ ପରୀକ୍ଷା ଦେବା ପାଇଁ ଚଳିତ ବର୍ଷ 9ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ଅବଧି ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗତ 3 ତାରିଖରୁ ଆରମ୍ଭ ହୋଇଥିବା ପଞ୍ଜୀକରଣର ଅବଧି ଆଜି ଶେଷ ହେବାର ଥିଲା। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାନସଭା ମଣ୍ଡଳସ୍ତରୀୟ ସାଂସଦ ଖେଳ ମହୋତ୍ସବ ମିନି ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ 600ରୁ ଉର୍ଦ୍ଧ୍ୱ ଖେଳାଳି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିରେ କୃତକାର୍ଯ୍ୟ ହୋଇଥିବା ଖେଳାଳି ଲୋକସଭା ସାଂସଦ ଖେଳ ମହୋତ୍ସବରେ ଅଂଶଗ୍ରହଣ କରିବେ। ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଗତକାଲି କୋରାପୁଟରେ ସର୍ବନିମ୍ନ ତାପମାତ୍ରା 6.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ହେବା ନେଇ ସୁନ୍ଦରଗଡ଼, କୋରାପୁଟ, କନ୍ଧମାଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଅମୃତ ଭାରତ ଯୋଜନା ଅଧୀନରେ ଓଡ଼ିଶାର 69ଟି ଷ୍ଟେସନ୍ର ପୁନଃ ବିକାଶ କାର୍ଯ୍ୟ ଜାରି ରହିଛି କହିଲେ ରେଳମନ୍ତ୍ରୀ। ଆସନ୍ତା ବର୍ଷ ଶେଷ ସୁଦ୍ଧା ସମଗ୍ର ଦେଶରେ ଟୋଲ୍ଗେଟ୍ଗୁଡ଼ିକରେ କାର୍ଯ୍ୟକାରୀ ହେବ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ ବ୍ୟବସ୍ଥା। ରାଜ୍ୟରେ ଆସନ୍ତା ମାସ 6 ତାରିଖରୁ ଆରମ୍ଭ ହେବ ପକ୍ଷୀ ଗଣନା। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଅନୁଷ୍ଠିତ ହେଉଛି ଓଟିଇଟି 2025 ଏବଂ ପୌଷ କୃଷ୍ଣ ତ୍ରୟୋଦଶୀ ତିଥି ଅବସରରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଦିବା ପହୁଡ଼ ନୀତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।